ବଚନ ହୋଇଲା ସତ ମାଳିକା ବଚନ ହୋଇଲା ସତ ସ୍ୱାମ ପାଟଣାରେ ଦେଖ ଯାଇ ଥରେ ସ୍ୱାମ ପାଟଣାରେ ଦେଖ ଯାଇ ଥରେ ପୁଣ୍ୟ ଅନୁସୟା ବୈତରଣୀ ତୀର୍ଥ ସେ ତୀର୍ଥ ଗଢ଼ିଲେ ଭକ୍ତ ଶ୍ରୀମନ୍ତ ମାଳିକା ବଚନ ହୋଇଲା ସତ ମାଳିକା ବଚନ ହୋଇଲା ସତ ସେ ତୀର୍ଥରେ ଯାଇ ପିତୃପୁରୁଷଙ୍କୁ କଲେ ଥରେ ପିଣ୍ଡଦାନ ଆଶୀର୍ବାଦ ଦେଇ ସେଇ ଆତ୍ମା ପୁଣି ଯାଏ ବୈକୁଣ୍ଠ ଧାମ ସେ ତୀର୍ଥରେ ଯାଇ ପିତୃପୁରୁଷଙ୍କୁ କଲେ ଥରେ ପିଣ୍ଡଦାନ ଆଶୀର୍ବାଦ ଦେଇ ସେଇ ଆତ୍ମା ପୁଣି ଯାଏ ବୈକୁଣ୍ଠଧାମ ସେଇଠି ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ବିଜେ ସେଇଠି ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ବିଜେ ଦର୍ଶନ ମାତ୍ରେ ପାପରୁ ମୁକ୍ତ ସେ ତୀର୍ଥ ଗଢ଼ିଲେ ଭକ୍ତ ଶ୍ରୀମନ୍ତ ମାଳିକା ବଚନ ହୋଇଲା ସତ ମାଳିକା ବଚନ ହୋଇଲା ସତ ଗଙ୍ଗାଏ ବୈତରଣୀ ରହି କୁଳୁ କୁଳୁ ଯାଏ ବହି ବହି ଗଲା ବେଳେ ପାପର ମହିଳା ଦେହକୁ ସେ ନିଧୋଇ ଆଦି ଗଙ୍ଗାଏ ବୈତରଣୀ ରହି କୁଳୁ କୁଳୁ ଯାଏ ବହି ବହି ଗଲା ବେଳେ ପାପର ମହିଳା ଦେହକୁ ସେ ନିଧୋଇ ଲାଗୁଛି ସତେ କି ଆଜି ଏ ତୀର୍ଥରେ ଲାଗୁଛି ସତେ କି ଆଜି ଏ ତୀର୍ଥରେ ସ୍ୱର୍ଗ ଧାମକୁ ଫିଟିଛି ପଥ ସେ ତୀର୍ଥ ଗଢ଼ିଲେ ଭକ୍ତ ଶ୍ରୀମନ୍ତ ମାଳିକା ବଚନ ହୋଇଲା ସତ ମା ଯାଇଥରେ ଶ୍ୟାମ ପାଟଣାରେ ଦେଖ ଯାଇଥରେ ପୁଣ୍ୟ ଅନୁସାୟା ବୈତରଣୀ ତୀର୍ଥ ସେ ତୀର୍ଥ ଗଢ଼ିଲେ ଭକ୍ତ ଶ୍ରୀମନ୍ତ ମାଳିକା ବଚନ।